ଲେବିୟା ପୁସ୍ତକ 8 ପର୍ବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ହାରଣକୁ ଓ ତାହା ସହିତ ତାହାର ପୁତ୍ରଗଣକୁ ଆଉ ବଶ୍ୟ ସକଳ ଓ ଅଭିଷେକାର୍ଥକ ତୈଳ ଓ ପାପାର୍ଥକ ବଳିର ଗୋବଶ୍ୟ ଓ ଦୁଇ ମେଷ ଓ ତାଡ଼ିଶୂନ୍ୟ ରୋଟିର ଡାଲା ସଙ୍ଗେ ନିଅ। ପୁଣି ସମାଗମ ତମ୍ବୁ ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର। ଆଉ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା କଲେ। ତହିଁରେ ସମାଗମ ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ର ହେଲା। ପୁଣି ମୂଷା ମଣ୍ଡଳୀକୁ କହିଲେ, ଯାହା କରିବା ପାଇଁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି ସେହି କଥା ଏହି। ତୋ ମୂଷା ହାରଣକୁ ଓ ତାଙ୍କର ପୁତ୍ରଗଣକୁ ଆଣି ଜଳରେ ସ୍ନାନ କରାଇଲେ। ପୁଣି ହାରଣଙ୍କ ଉପରେ ଜାମା ଦେଲେ ଓ କଟିବନ୍ଧନରେ ତାଙ୍କର କଟି ବାନ୍ଧିଲେ ଓ ତାଙ୍କୁ ଚୋଗା ପିନ୍ଧାଇଲେ ଓ ତହିଁ ଉପରେ ଏଫୋଦ୍ ଦେଲେ। ପୁଣି ଏଫୋଦ୍ର ଚିତ୍ରିତ ପଟୁକା ବାନ୍ଧି ତହିଁ ସଙ୍ଗେ ଏଫୋଦ୍କୁ ବଦ୍ଧ କଲେ ଆଉ ସେ ତା ଉପରେ ବୁକୁପଟା ଦେଲେ। ଆଉ ବୁକୁପଟାରେ ଉରିୟମ୍ ଓ ତୁମିମ୍ ରଖିଲେ। ପୁଣି ତାଙ୍କର ମସ୍ତକରେ ପାଗ ରଖିଲେ। ପାଗ ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ। ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ। ଅନନ୍ତର ମୂଷା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତଇ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ। ପୁଣି ସେ ତହିଁରୁ କିଛି ନେଇ ବେଦୀ ଉପରେ ସାତଥର ସେଚନ କଲେ। ଆଉ ବେଦୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ। ଅନନ୍ତର ସେ ହାରଣଙ୍କୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ। ଅନନ୍ତର ମୂଷା ହାରଣଙ୍କର ପୁତ୍ରଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ ଓ କଣ୍ଟିବନ୍ଧନରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରଭୂଷଣରେ ଭୂଷିତ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଏହା କଲେ। ଆଉ ସେ ପାପାର୍ଥକ ବଳିର ଗୋବଶ୍ୟ ଆଣିଲେ। ପୁଣି ହାରଣ ଓ ତାଙ୍କ ପୁତ୍ରଗଣର ସେହି ପାପାର୍ଥକ ବଳିର ଗୋବଶ୍ୟ ମସ୍ତକରେ ହସ୍ତ ନିର୍ଭର ଦେଲେ। ତହୁଁ ସେ ତାକୁ ବଧ କଲେ। ପୁଣି ମୂଷା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦୀର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦୀକି ପବିତ୍ର କଲେ। ଆଉ ବେଦୀ ମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପବିତ୍ର କଲେ। ଅନନ୍ତର ମୂଷା ଅନ୍ତର ଉପରିସ୍ଥ ସମସ୍ତ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ ଓ ଦୁଇ ଗୁରୁଦା ଓ ତହିଁର ମେଦ ନେଇ ବେଦୀ ଉପରେ ଦଗ୍ଧ କଲେ। ମାତ୍ର ସେହି ଗୋବତ୍ସର ଚର୍ମ ଓ ମାଂସ ଓ ଗୋମୟ ନେଇ ଛାଉଣୀର ବାହାରେ ଦଗ୍ଧ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଏହା କଲେ। ଅନନ୍ତର ସେ ହୋମାର୍ଥକ ମେଷ ଆଣିଲେ। ତହିଁରେ ହାରଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ନିର୍ଭର ଦେଲେ। ତହୁଁ ସେ ତାକୁ ବଧ କଲେ। ପୁଣି ମୂଷା ବେଦୀ ଉପରେ ଚାରିଆଡ଼େ ରକ୍ତସେଚନ କଲେ। ଆଉ ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ। ପୁଣି ମୂଷା ତାହାର ମସ୍ତକ ଓ ମାଂସଖଣ୍ଡ ସକଳ ଓ ବସା ଦଗ୍ଧ କଲେ ଓ ଆଉ ସେ ତା ତନ୍ତ୍ର ଓ ପାଦ ଜଳରେ ଧୌତ କଲେ। ପୁଣି ମୂଷା ବେଦୀ ଉପରେ ଆପଣା ମେଷ ସମେତ ଦଗ୍ଧ କଲେ। ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳୀ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଏହା କଲେ। ଅନନ୍ତର ସେ ମେଷ ଅର୍ଥାତ୍ ପଦନୀ ଯୋଗାର୍ଥକ ମେଷ ଆଣିଲେ। ତହିଁରେ ହାରଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ନିର୍ଭର ଦେଲେ। ଆଉ ସେ ତାକୁ ବଧ କଲେ। ତ ମୂଷା ତାହାର କିଛି ରକ୍ତ ନେଇ ହାରଣଙ୍କର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ତାଙ୍କର ଦକ୍ଷିଣ ହସ୍ତରେ ବୃଦ୍ଧା ଆଙ୍ଗୁଳି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧା ଆଙ୍ଗୁଳି ଉପରେ ଦେଲେ। ତହିଁ ଉତ୍ତାରେ ସେ ହାରଣଙ୍କର ପୁତ୍ରଗଣକୁ ଆଣିଲେ। ତୋ ମୂଷା ସେହି ରକ୍ତରୁ କିଛି ନେଇ ସେମାନଙ୍କର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ସେମାନଙ୍କର ଦକ୍ଷିଣ ପାଦର ବୃଦ୍ଧା ଆଙ୍ଗୁଠି ଉପରେ ଦେଲେ। ଆଉ ମୂଷା ବେଦୀ ଉପରେ ଚାରିଆଡ଼େ ରକ୍ତ ସେଚନ କଲେ। ପୁଣି ସେ ମେଦ ଓ ମେଦଯୁକ୍ତ ଲାଙ୍ଗୁଳ ଓ ଅନ୍ତର ଉପରିସ୍ଥ ସକଳ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ ଓ ଦୁଇ ଗୁରୁଦା ଓ ତହିଁର ମେଦ ଓ ଡାହାଣ ଚଟୁଆ ନେଲେ। ଆଉ ସେ ସଦାପ୍ରଭୁଙ୍କର ସମ୍ମୁଖସ୍ଥିତ ତାଡ଼ିଶୂନ୍ୟ ରୋଟିର ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତୈଳ ପକ୍ୱ ରୋଟିର ଗୋଟିଏ ପିଠା ଓ ଗୋଟିଏ ସରୁ ଚକୁଳି ନେଇ ମେଦ ଓ ଡାହାଣ ଚଟୁଆ ଉପରେ ଥୋଇଲେ। ତହୁଁ ସେ ହାରଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହିସବୁ ଦେଇ ସଦାପ୍ରଭୁଙ୍କର ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। ଏ ଉତ୍ତରେ ମୂଷା ସେମାନଙ୍କ ହସ୍ତରୁ ସେସବୁକୁ ନେଇ ବେଦୀସ୍ଥିତ ହୋମବଳୀ ଉପରେ ଦଗ୍ଧ କଲେ। ଏସବୁ ତୁଷ୍ଟିଜନକ ଆଘ୍ରାଣାର୍ଥେ ପଦନି ଯୋଗାର୍ଥକ ନୈବେଦ୍ୟ ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଆଉ ମୂଷା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ ପଦନି ଯୋଗାର୍ଥକ ମେଷର ଏହି ଅଂଶ ମୂଷାଙ୍କର ହେଲା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଏହା କଲେ ଅନନ୍ତର ମୂଷା ଅଭିଷେକାର୍ଥକ ତୈଳରୁ ଓ ବେଦୀ ଉପରିସ୍ଥ ରକ୍ତରୁ କିଛି ନେଇ ହାରଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ ପୁଣି ତାଙ୍କ ସଙ୍ଗେ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ ତାହା ସେଚନ କଲେ ଆଉ ହାରଣଙ୍କୁ ତାଙ୍କର ବସ୍ତ୍ର ସକଳକୁ ଓ ତାଙ୍କର ପୁତ୍ରଗଣକୁ ଓ ସେମାନଙ୍କର ବସ୍ତ୍ର ସକଳକୁ ପବିତ୍ର କଲେ ତ ମୂଷା ହାରଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ ସମାଗମ ତମ୍ବୁଦ୍ୱାର ନିକଟରେ ମାଂସ ସିଦ୍ଧ କର ଆଉ ହାରଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ ଆମ୍ଭର ଏହି ଆଜ୍ଞା ଅନୁସାରେ ସେହି ସ୍ଥାନରେ ତାହା ପଦନି ଯୋଗାର୍ଥକ ଡାଲାରେ ଥିବା ରୋଟି ଭୋଜନ କର ପୁଣି ମାଂସ ଓ ରୋଟିରୁ ଯାହା ଅବଶିଷ୍ଟ ରହିବ ତାହା ତୁମ୍ଭେମାନେ ଅଗ୍ନିରେ ଦଗ୍ଧ କରିବ ଆଉ ତୁମ୍ଭେମାନେ ସାତ ଦିନ ଯାଏ ଅର୍ଥାତ୍ ତୁମ୍ଭମାନଙ୍କର ପଦନିଯୋଗ ଦିନର ସମାପ୍ତି ପର୍ଯ୍ୟନ୍ତ ସମାଗମ ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ କାରଣ ସେ ତୁମ୍ଭମାନଙ୍କୁ ସାତ ଦିନ ଯାଏ ପଦରେ ନିଯୁକ୍ତ କରିବେ ଯେପରିକି ଆଜି କରାଯାଇଛି ସେପରିକି ସେ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି ପୁଣି ତୁମେମାନେ ଯେପରି ନ ମର ଏଥିପାଇଁ ସାତ ଦିନ ଯାଏ ସମାଗମ ତମ୍ବୁଦ୍ୱାରରେ ଦିବାରାତ୍ର ରହିବ ଓ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କରିବ କାରଣ ଏହିପରି ଆମ୍ଭେ ଆଜ୍ଞା ପାଇଅଛୁ ତେଣୁ ସଦାପ୍ରଭୁ ମୂଷାଙ୍କ ଦ୍ୱାରା ଯାହା ଆଜ୍ଞା କରିଥିଲେ ହାରଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।